ଦ୍ୱିତୀୟ ଜ୍ଞାନ ହେ
ଅଗ୍ରପୂଜ୍ୟ ବିନାୟକ ମଙ୍ଗଳ କରି ଛିଞ୍ଚି ଦିଅ ଏ ସଂସାରୀ କରୁଣ ବରି
ସାତ ରଙ୍ଗ ଲାଗି ଯାଉ ଏଇ ଜୀବନେ ଆଶାର ବୀର ଉଡୁ ସଭିଙ୍କ ମନେ ପୂରଣ ହେଉ ଆମର ସବୁ ସପନ ଏକ ଦନ୍ତ ଶ୍ରୀ ଗଜାନନ ସିଦ୍ଧିଦାତା ଶିବ ନନ୍ଦନ
ଦିଅ ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ ହେ
ଦେଶ ପାଇ ଜଗିଲ ଦ୍ୱାର ଛାଡ଼ିଲ ନାହିଁ କାହାକୁ ଗୁମ୍ଫା ଦୁଆର
ପ୍ରଥମ ଯୁଦ୍ଧରେ ଶିବ ପର ଦ୍ୱିତୀୟ ଥର ସେ ଯୁଦ୍ଧ କରିଲେ
ଥରିଲା ପିନାକ ପୁଣି ଥରିଲେ ହର ଅତି କ୍ରୋଧେ ତୁମ ସହ କଲେ ସମର ମସ୍ତକ ଛେଦିଲେ ଶିବ ହେଲ ନିଧନ
ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ ହେ
ମାତା ପାର୍ବତୀ ଏ କଥା କରି ଶ୍ରବଣ ପୁତ୍ରକୁ କୋଳରେ ଧରି କଲେ ରୋଦନ କହିଲେ ପତି ହେ ତୁମେ କି କରିଲ ନିଜର ପୁତ୍ରକୁ ତୁମେ ନିଜେ ମାରିଲ
ମାନସ ପୁତ୍ର ଏ ମୋର ଶ୍ରୀ ଗଣନାଥ ବିନା ଦୋଷୀ ତାକୁ ତୁମେ କରିଲ ଦିଅ ଦିଅ ମୋ ପୁତ୍ରକୁ ଏବେ ଜୀବନ
ଏକ ଦନ୍ତ ଶ୍ରୀ ଗଜାନନ ସିଦ୍ଧିଦାତା ଶିବ ନନ୍ଦନ
ଦିଅ ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ ହେ
କହିଲେ ଆମ ପୁତ୍ର ବଞ୍ଚିବ ଉତ୍ତରକୁ ମୁଣ୍ଡ କରି ଯେ ଶୋଇଥିବ
ତାହାରି ମୋ ସୁଖ ଆଣିଦେଲେ ଲଗେ ବଞ୍ଚିବ ଆମରି ପୁତ୍ର ପ୍ରାଣକୁ ପାଇ
ଏହା ଶୁଣି ଶିବ ଗଣ ଭାଇ ଯେ ଗଲେ ହାତୀର ମୁଣ୍ଡକୁ ଏକ କାଟି ଆଣିଲେ ମହାଦେବ ମନ୍ତ୍ର ପଢି ଦେଲେ ଜୀବନ
ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ ହେ
ସମସ୍ତ ଦେବତା ଆସି ଏକାଠି ହେଲେ ବର ଦେଇ ନିଜ ଶକ୍ତି ପ୍ରଦାନ କଲେ
ସବୁଠାରୁ ବଳଶାଳୀ ହେଲ ଠାକୁର ବିଦ୍ୟା ବୁଦ୍ଧି ବଳେ ଜିତି ଗଲ ସଂସାର
ବିଘ୍ନ ବିନାଶ କହିଲ ପ୍ରଭୁ ଗଣେଶ ଢାଳି ଦେଲ ଏ ସଂସାରୀ ଶୁଭ ଆଶିଷ ନାସିଲ ଅନ୍ଧାର ପ୍ରଭୁ ବାଟିଲ ଜ୍ଞାନ
ଏକ ଦନ୍ତ ଶ୍ରୀ ଗଜାନନ ସିଦ୍ଧିଦାତା ଶିବ ନନ୍ଦନ
ଦିଅ ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ